ହାଇ ଫ୍ରେଣ୍ଡସ୍, ଆପଣମାନେ ଦେଖୁଛନ୍ତି ସମ୍ବଲପୁରୀ ଟ୍ୟୁସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଆମେ ଆପଣଙ୍କ ଲାଗି ବହୁତ ବଢ଼ିଆ ଅପଡ଼େଟ୍ ନେଇକରି ଆସିଛୁ, ତ ଚାଲନ୍ତୁ ସେ ଅପଡ଼େଟ୍ଟା କାଣା ଯେ ସେ ବିଷୟରେ ଜାନ୍ମା। ଆଜି ପ୍ରକାଶ ଜଲଦାଙ୍କର ଗୋଟେ ବହୁତ ବଢ଼ିଆ ସଙ୍ଗ୍ଟେ ରିଲିଜ୍ ହେଇଛି, ଯେନ୍ ସଙ୍ଗର ଟାଇଟଲ୍ ହେଲା ଏ ରସାଲିଗୋରି। ହଁ ଫ୍ରେଣ୍ଡସ୍, ଏ ରସାଲିଗୋରି ସଙ୍ଗ୍ଟା ବହୁତ ଭଲ ଲାଗୁଛି, ଯେନ୍ଟା ଫୋକ୍ ଟାଇପ୍ର ସଙ୍ଗ୍ ଫୋକ୍ ସଙ୍ଗ୍ ଖାଏ, ଯେନ୍ ସଙ୍ଗ୍ଟା ରିଲିଜ୍ ହେଇଛି ପ୍ରକାଶ ଜଲ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ। ଆପଣମାନେ ଯଦି ନେଇ ଦେଖ୍ବାର ତାହେଲେ ସଙ୍ଗ୍ କେବେ ପ୍ରକାଶ ଜଲ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯିବ ସେ ସଙ୍ଗ୍ଟା ଦେଖିପାରିବେ, ନହେଲେ ଆମେ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଛୁ ଏ ସଙ୍ଗ୍ର, ଆପଣମାନେ ସେନୁ ଯିବି କରି ଏ ସଙ୍ଗ୍କେ ଦେଖିପାରିବେ। ଆପଣମାନେ ତ ଅଲରେଡ଼ି ପ୍ରକାଶ ଜଲଦାଙ୍କ ସବୁ ସଙ୍ଗେ ପ୍ୟାର ଦେଉଛନ୍, ହେନ୍ତା ଏଇ ସଙ୍ଗ୍କେ ବି ଆପଣମାନେ ପ୍ୟାର ଦେବେ କି ମୋର ଆଶ ଅଛି। ଆମେ ଆପଣମାନଙ୍କୁ ଆଉ ଥରେ କହିଦେଉଛୁ ଯେ ଏ ସଙ୍ଗ୍ଟା ଅଲରେଡ଼ି ରିଲିଜ୍ ହେଇ ସାରିଲାନ ପ୍ରକାଶ ଜଲ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ। ଆପଣମାନେ ଯଦି ନେଇ ଦେଖ୍ବାର ତାହେଲେ ସେ ଚ୍ୟାନେଲ୍କୁ ଯିବ ଏ ସଙ୍ଗ୍ଟା ଦେଖିପାରିବେ। ତ ଆଜିର ଭିଡ଼ିଓ ଏତିକି ଥିଲା, ଯଦି ଭିଡ଼ିଓଟା ଆପଣମାନଙ୍କୁ ଟିକେ ଯଦି ଭଲ ଲାଗିଲେ ଲାଇକ୍ କରିଦେବେ, ଆଉ ଚ୍ୟାନେଲ୍ ଯଦି ନୂଆ ଆସିଛ ବୋଲେ ସବସ୍କ୍ରାଇବ୍ କରିଦେବେ, କାହିଁକି ଆମେ ସବୁବେଳେ ଏନ୍ତା ଭିଡ଼ିଓମାନେ ଅପଲୋଡ଼ କରିଥିସୁ। ତ ଚାଲ ମିଲ୍ମା ଗୋଟେ ଆମେ ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ।